ଆଜ୍ଞା ନମସ୍କାର, ମୁଁ ଚଞ୍ଚଳା ଖଣ୍ଡାଇ କହୁଛି, ଜନତାନଗର ସାଲେଶ୍ୱରରୁ, 21 ନମ୍ବର ୱାର୍ଡରୁ। ଆମର ସାହିରେ ଅଳିଆ ସମସ୍ତଙ୍କ ଦ୍ୱାରା ଗଦା ହେଇଛି, ଅଳିଆ ଗାଡି ଆସୁଛି, କିନ୍ତୁ ଇଆଡ଼େ ସବୁ ସାହିକି ପଶି ପାରୁନାହିଁ। କହୁଛି ମୁଁ ଯାଇପାରିବି ଯାଇପାରୁନି। ଆମେ କାଲି ବାଧ୍ୟ ହେଇକି ଆମର ସାହିରେ ସମସ୍ତେ ଅଳିଆ ଗଦେଇଲୁ। ଅଳିଆ ଗଦେଲା ଫଳରେ ଅସନା ଅଛି, ବେଶୀ ମଶା ଜମେଇବ, ଆମେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେବେ। କିନ୍ତୁ ଆପଣଙ୍କୁ ମୁଁ ଦୟାକରି କହୁଛି, ଆପଣ ଗାଡି ପଠେଇକି ପ୍ରତି ସପ୍ତାହରେ ଥରେ ଲେଖେ ଗାଡି ପଠାନ୍ତୁ। ଗାଡି ପଠେଇଲେ ସବୁ